ଖୋକା ଭାଇ ସେ ଏଭଳି ଏକ ଆର୍ଟିଷ୍ଟ ଥିଲେ, ସେ ଯେଉଁ ଗୀତ ଗାଉଥିଲେ ସେ ଗୀତ ଭିତରର ଚରିତ୍ରଟିରେ ନିଜକୁ ସମ୍ପୂର୍ଣ୍ଣ ରୂପେ ହଜେଇ ଦେଉଥିଲେ। ତେଣୁ ସେ ଯେତେ ଗୀତ ଗାଇଛନ୍ତି ସବୁ ଗୀତଗୁଡ଼ିକ ବଡ଼ ଜୀବନ୍ତ ଲାଗେ। ମୋତେ ବି ସବୁବେଳେ ସେଇ କଥା କହୁଥିଲେ, ତାନି ଗୀତ ଆଗ ବୁଝିବୁ ତାପରେ ଗାଇବୁ, ସେଥିରେ ତୋ ଗୀତରେ ତୁ ଜୀବନ ପାଇବୁ।
ଜୀବନ ମରୁରେ ମରୁଝର ଏ କଳଙ୍କ ମୋର ଜୀବନ ମରୁରେ ମରୁଝର ସାତ ସୁଶୀଲାର ସତ କଳୁଷିତ ନିରଧାର ସାତ ସୁଶୀଲାର ସତ କଳୁଷିତ ନିରଧାର ଏକ ଆଖିର ତାରକା ଏକ